ଗଳ୍ପ ଦୁନିଆର ବାଟ ଗାଳ୍ପିକ ରାଜକିଶୋର ପଟ୍ଟନାୟକ। ସନ୍ଧ୍ୟାରାଣୀ କଲେଜରେ ପଢ଼ୁଥିଲା, ତାର ପଢ଼ା ସାଥୀ ନବୀନ ଚନ୍ଦ୍ର। ଉଭୟଙ୍କର ଯୌବନ ପରସ୍ପର ପ୍ରତି ସମ୍ମାନର ମାପକାଠି ହେଲା କ୍ଲାସ୍ର ପଢ଼ା। ନବୀନ ଭଲ ପଢ଼େ ଓ ଦରିଦ୍ର, ସନ୍ଧ୍ୟାରାଣୀ ଖରାପ ପଢ଼େ କିନ୍ତୁ ସୁନ୍ଦର ଓ ଧନୀ। ଏକାଠି ମିଶିଗଲେ ସମାନ ହୋଇଗଲା। ନବୀନ ଚନ୍ଦ୍ର ଦାରିଦ୍ର୍ୟ ଯୋଗୁଁ ଧାଇଁ ଆସେ ସନ୍ଧ୍ୟାରାଣୀ ଘରକୁ, ସମୟ ଅସମୟରେ ବହି ଖଣ୍ଡେ କି କିଛି ଟଙ୍କା ପାଇଁ। ଦରିଦ୍ର ଠାରୁ ବହି ଫେରସ୍ତ ଆସେ, ସାଙ୍ଗରେ ସୁଧ ଭଳି ଲାଗିଥାଏ ଖଣ୍ଡେ ନୋଟ୍ ଖାତା। ସୁନ୍ଦରୀ ଠାରୁ ଯେଉଁ ଟଙ୍କା ଯାଏ ସେତକ ଫେରେ ନାହିଁ, କାରଣ ସେ କହିଦିଏ ଫେରାଇବା ଦରକାର ନାହିଁ। ଆପଣ ମୋର ପଢ଼ାର ଉନ୍ନତି ପାଇଁ ଯେତିକି ଯତ୍ନ କରୁଛନ୍ତି ସେ ଋଣ ମୁଁ କେମିତି ଶୁଝିବି ଜାଣେ ନାହିଁ। ନବୀନ ଚନ୍ଦ୍ର ଠିଆ ହୁଏ ଏହି ଅଡ଼ୁଆ ପ୍ରଶ୍ନ ଶୁଣି। ଇଏ ତ ବଡ଼ ସମସ୍ୟା, ଦରିଦ୍ରର ଅଭାବ ଭିତରେ ମନ ମଧ୍ୟରେ ପ୍ରେମର ପରିସର କେଡ଼େ ସୀମାବଦ୍ଧ, ସେ କଥା ସନ୍ଧ୍ୟାରାଣୀ ବୁଝିପାରୁନାହାନ୍ତି। ସେ ସୌନ୍ଦର୍ଯ୍ୟରେ ଧନୀ, ବୟସରେ ଯୁବତୀ, ବ୍ୟବହାରରେ କୁମାରୀ ଓ ଅର୍ଥରେ ମଧ୍ୟ ଗରିଅସି, ସେ କାହୁଁ ବୁଝିବେ ଦାରିଦ୍ର୍ୟର ଅର୍ଥ କ'ଣ? କେବେ ସେ କୁତ୍ସିତ କଦାକାର ଦରିଦ୍ର ହେଲେ ଜାଣନ୍ତେ କି ଋଣ କିପରି ପରିଶୋଧ କରାଯାଏ? କ'ଣ ଭାବୁଛନ୍ତି, ସନ୍ଧ୍ୟାରାଣୀ ପଚାରିଲା। ଆଖିରେ ବିଜୁଳି, ଓଠକଡ଼ରେ ହସ, ପୁଣି କହିଲା, ଭାବୁଛନ୍ତି ନା ଟଙ୍କାଗୁଡ଼ାକ ନ ଫେରେଇ ରଖିବେ କିପରି? ହଁ, ସେଇଆ ଭାବୁଥିଲି, ନେଲାବେଳେ ତ ନେଇଯାଉଛି, ପାଇବାର ସୁବିଧା ନଥିବାରୁ ମାଗିବାର ସୁବିଧା ଖୋଜିଲି, ଫେରାଇବାର ବାଟ କାହିଁ? କେତେ ଥର ମାଗିବି, ଆହୁରି 1.5 ବର୍ଷ ପାଠପଢ଼ା ଅଛି, ମୋ ଘର କଥା ଆପଣ ଜାଣନ୍ତି ନାହିଁ ବୋଧହୁଏ। ସନ୍ଧ୍ୟାରାଣୀର ମୁହଁରେ ସେହି ପ୍ରଶ୍ନ ଉକୁଟି ଉଠିଲା, ସେ ବୁଝିପାରୁନାହିଁ। ଚିହ୍ନିଲା ନବୀନ ବାବୁଙ୍କୁ ଭଲ ମେଧାବୀ ଛାତ୍ର, ସରଳ ପରିଶ୍ରମୀ ଲୋକ, କଲେଜ ପ୍ରଫେସର ପ୍ରଶଂସା କରନ୍ତି, ସାଥୀ ପିଲାମାନେ ସାଥୀ ହେବାକୁ ଖୋଜନ୍ତି, କଲେଜର ପାଠଚକ୍ର, ପାଠପଢ଼ା ଓ ଅନ୍ୟାନ୍ୟ କାର୍ଯ୍ୟ ଭିତରେ ସେ ବି ତ ଜଣେ ବଡ଼ ମଣିଷ। ଉପର କ୍ଲାସ୍ ପିଲା କେଇ ଜଣ ଓ ପ୍ରଫେସର କେଇ ଜଣ, ସେମାନେ ଅଲଗା ଅଲଗା ପାହାଚର ଲୋକ, ଆମ ପାହାଚରେ ନବୀନ ବାବୁ ଗୋଟିଏ ଜଣାଶୁଣା ପଥର, ଅଧିକ ପରିଚୟ କ'ଣ ଲୋଡ଼ା? ସ୍ୱାଗତୋକ୍ତି କଲାପରେ ପାଟିରୁ ବାହାରି ପଡ଼ିଲା, ଆପଣଙ୍କ ଘର କଥା ଜାଣିଛି ତ? ଜାଣନ୍ତି, ମୋର ବିଧବା ମା ଗାଁରେ ଅନ୍ୟର ଆଶ୍ରୟରେ ଥାଏ, ପରର ଖିଜମତ କରି ଚଳେ, ମୁଁ ଖର୍ଚ୍ଚ ଚଳାଇଲେ ପଢ଼ିପାରିବି, ଯେତିକି ଦିନ ଚଳିବ ସେତିକି ଦିନ ପାଠପଢ଼ା, ଗୋଟିଏ ମାସର ଖର୍ଚ୍ଚ ନେଲେ ମାସେ ଅତୀତ ହେଲା ବୋଲି ଜାଣେ। 3 ମାସ ହେଲାଣି ଆପଣ ମୋର ଆଶ୍ରୟ, ଗାଁରେ ମୋର ମା ଅନ୍ୟାଶ୍ରୟରେ, ଏଠି ତାର ପୁଅ ହୋଇ ମୋର ବ୍ୟତିକ୍ରମ ହୁଅନ୍ତା କାହିଁକି? ଆଖିରେ ଲୁହ ଢଳ ଢଳ ହେଉଥିଲା କଥାର ଆବେଗରେ। ସନ୍ଧ୍ୟାରାଣୀ ବିବ୍ରତ ହୋଇପଡ଼ିଲା, ଦାରିଦ୍ର୍ୟ ନିଜକୁ ଦୁଃଖ ଦିଏ, ଅନ୍ୟକୁ ଦିଏ କେମିତି ଜାଣିନଥିଲା। ପରକୁ ଭଲ ପାଉଥିଲେ, ଶ୍ରଦ୍ଧା ଆଦର କରୁଥିଲେ କି ଖାତିର କରୁଥିଲେ, ସେହି ପରମଣିଷର ଦୁଃଖ ଯେମିତି ଭିତରକୁ ଚାଲିଆସେ ଅନ୍ୟ ଲୋକର ମନ ଭିତରକୁ। ସନ୍ଧ୍ୟାରାଣୀ କହିଲା, ଶୁଣନ୍ତୁ ନବୀନ ବାବୁ, ମୁଁ ଥିବା ଯାଏ ଆପଣ ନିର୍ଭର କରି ଚଳିପାରନ୍ତି, ମୋର ଦେହରେ ଅଳଙ୍କାର ଥିବା ଯାଏ ଆପଣଙ୍କର କେବେ ହେଲେ ଟଙ୍କାର ଅସୁବିଧା ହେବ ନାହିଁ, କାରଣ ଆପଣଙ୍କୁ ଖୋଜିବା ପ୍ରୟୋଜନ ନାହିଁ, ଆପଣଙ୍କ ଅବସର ହେଲେ ମନେ ପକାଇବେ ସନ୍ଧ୍ୟାକୁ, ଆପଣଙ୍କ ସାଥିରେ ପଢ଼ୁଥିବା ସନ୍ଧ୍ୟାକୁ। ନବୀନ ଟିକିଏ ଇତସ୍ତତ ହେଲା, ତାକୁ ଲାଗିଲା ଯେମିତି ସନ୍ଧ୍ୟାରାଣୀ ତାର ବହୁ ପରିଚିତ, ବହୁ ନିକଟର ଜଣେ ଲୋକ, ଯିଏ ବିପଦ ବେଳେ ଆଶ୍ରୟ ଦେଇଛି, ଦୁଃଖରେ ଧୈର୍ଯ୍ୟବାଣୀ ଶୁଣାଇଛି। ଦୁହେଁ ଚୁପ୍ ହୋଇ ଠିଆ ହୋଇ ରହିଲେ, ଦୁହିଁଙ୍କର ହୃଦୟ ଭାରି, ମନ ଭାରି, ଦୁହେଁ ଦୁହିଁଙ୍କ ସହାନୁଭୂତି ଓ କୃତଜ୍ଞତା ଭରା। ଏଇଠି ବିଧାତା ଗୋଟିଏ ଛୋଟ ମଞ୍ଜି ପୋତିଦେଲେ। ସନ୍ଧ୍ୟାରାଣୀର ଚରିତ୍ର ବିଷୟରେ କାହାରି ଅଭିଯୋଗ ନାହିଁ, ପ୍ରକୃତରେ ସେ ନିଷ୍କଳଙ୍କ, ଦାଗ କେବେ ଲାଗିଛି କି ନାହିଁ ସେ ବହୁ ଅତୀତ କଥା। ଯୌବନର ଆରମ୍ଭରେ ଯେତେବେଳେ ଉନ୍ମାଦନା ମଣିଷକୁ ପ୍ରଥମ ଥର ପାଇଁ ତାହାର ବେସୁରା ଗୀତ ଶୁଣାଏ, ସେତେବେଳେ ସନ୍ଧ୍ୟାରାଣୀ ହୁଏତ ସ୍ୱପ୍ନ ଦେଖୁଥିବ, ଆଖି ଆଗରେ ମେଘରୁ ଇନ୍ଦ୍ରଧନୁ ପାଇଥିବ, ଫୁଲରୁ ସୁରଭି ନୂଆ କରି ଆବିଷ୍କାର କରିଥିବ, କିନ୍ତୁ ତାହାର କୌଣସି ଛାପ ସନ୍ଧ୍ୟାରାଣୀ ଉପରେ ପଡ଼ିନାହିଁ। ନବୀନ ଚନ୍ଦ୍ର ଜୀବନ ଆରମ୍ଭ କରିଥିଲା ଦୁଃଖରେ, ଯାହାର ଭବିଷ୍ୟତ ନାହିଁ, ସେପରି ଲୋକ ଯେତେବେଳେ ନିଜ ହାତରେ ଭବିଷ୍ୟତ ଗଢ଼େ ସେତେବେଳେ ତାକୁ ଭାବିବାକୁ କେବଳ ସେହି ଗୋଟିଏ ଦିଗ ଦିଶେ। ଜୀବନର ଆଘାତ ସୁସ୍ଥ ମଣିଷକୁ ଅସୁସ୍ଥ କରିଦିଏ, ପ୍ରେମମୟ ଲୋକକୁ ପ୍ରେମହୀନ କରିଦିଏ, ବାଳୁତ ବୟସର ଅପରିପକ୍ଵତା ଭିତରେ ନବୀନଚନ୍ଦ୍ର ତାହାର ନିୟତିକୁ ଜୟ କରି ଉପରକୁ ଉଠୁଥିଲା। ସେଥିଭିତରେ ଚରିତ୍ର ହେଉଛି ଏକମାତ୍ର ଧନ, ତେଣୁ ସେ ନିଷ୍କଳଙ୍କ। ନବୀନ ଯିବାକୁ ବାହାରିଲା ନିଜ ମନର ଅସ୍ୱସ୍ତିକୁ ଠେଲି ଘୁଞ୍ଚାଇ ଦେବାକୁ। ସନ୍ଧ୍ୟାରାଣୀ କହିଲା, ଏବେ ଯାଆନ୍ତୁ ନାହିଁ, ମୋତେ ଟିକିଏ ପଢ଼ା ବୁଝାଇ ଦେଇ ଯିବେ। ଥାଉ, ଆଉ ଦିନେ ଆସିବି, ଆଜି ଭଲ ଲାଗୁନାହିଁ। କାହିଁକି, କ'ଣ ହେଲା କି? କଣ୍ଠସ୍ୱର ବଡ଼ ଓଦା। ବୁଝିପାରୁନାହଁ, ମୋ ଘର କଥା କହିଲି, ଆଉ ତ କିଛି ନାହିଁ। ତାହେଲେ ରୁହନ୍ତୁ, ଟିକିଏ କ'ଣ ଖାଇକି ଯିବେ। ନବୀନ ପ୍ରତିବାଦ କରୁଥିଲା, ସନ୍ଧ୍ୟାରାଣୀର ମା ଆସି ପହଞ୍ଚିଗଲେ। ସନ୍ଧ୍ୟାରାଣୀ ବଡ଼ପାଟିରେ କହିଲା, ମା, ନବୀନ ବାବୁଙ୍କର ମନ ଭଲ ନାହିଁ, ସେ ଚାଲିଯିବାକୁ ଚାହୁଁଛନ୍ତି। କାହିଁକି, କ'ଣ ହେଉଛି ତାଙ୍କର? ନବୀନ ଥଙ୍ଗଥଙ୍ଗ ହୋଇ କହିଲା, ଆମ ଘରର ଅବସ୍ଥା ଏତେ ଖରାପ ହୋଇଛି ଯେ ପଢ଼ା ସାରିପାରିଲା ଭଳି ଲାଗୁନାହିଁ। ସନ୍ଧ୍ୟାରାଣୀର ମା ଚାହିଁଲେ ଝିଅ ଆଡ଼େ, ଟଙ୍କା ବୋଧହୁଏ ଦରକାର, ଫେରିବ କି ନାହିଁ ଜଣା ନାହିଁ, କୁଆଡ଼ୁ ଫେରିବ? ସନ୍ଧ୍ୟାରାଣୀର ମା କଥାଟା ବୁଲାଇ ଦେବାକୁ କହିଲେ, ମୋର ହାତ ଖର୍ଚ୍ଚରୁ ମୁଁ ଦେଉଛି, ତୁମେ ଫେରାଇବା ଦରକାର ନାହିଁ, ଦରକାର ଅନୁସାରେ ନେଉଥିବ। ସନ୍ଧ୍ୟାରାଣୀ କହିଲା, ଏଥର ହେଲା, ମା ନବୀନ ବାବୁଙ୍କୁ ଖାଇବାକୁ ଦିଅ। ସେ ଜୀବନର ଗୋଟିଏ ସନ୍ଧ୍ୟା। ସେଦିନ ସନ୍ଧ୍ୟାରାଣୀ ମନୋରମା ଯୁବତୀ ବେଶରେ, ଯୁବତୀ ରୂପରେ, ଶିକ୍ଷିତା ଆଧୁନିକା ରୂପରେ ତାଠାରୁ ଭାଗ୍ୟହୀନ ଜଣଙ୍କର ଦୁଃଖ ଉପଶମ କରିଥିଲା। କଲେଜରୁ ଫେରିବା ବେଳେ ନବୀନଚନ୍ଦ୍ରଙ୍କୁ ଲାଗିଥିଲା ଯେପରି ଭଗବାନ ତାର ଦରିଦ୍ର ଜୀବନର ଏକମାତ୍ର ଆଶ୍ରା ଆଣି ଥୋଇଦେଇଗଲେ। ସନ୍ଧ୍ୟାରାଣୀ ବସି ବସି ଭାବିଥିଲା, ନବୀନ ବାବୁ ଜଣେ ଅତି ଅଦ୍ଭୁତ ଲୋକ। ତାଙ୍କର ମୁଣ୍ଡ ଅଛି, ଛାତି ନାହିଁ, ମସ୍ତିଷ୍କ ଅଛି, ହୃଦୟ ନାହିଁ, ସେ ସଂସାରର ବାଟରେ ବହୁତ ଆଗେଇବ। ସନ୍ଧ୍ୟାରାଣୀ ସାଙ୍ଗରେ କଥା କହିବାକୁ କେତେ ଯୁବକ, କେତେ ଭଙ୍ଗୀ, କେତେ ଇଙ୍ଗିତରେ ଆସିଥାନ୍ତି, ମନରେ କେତେ କାର୍ତ୍ତର ପ୍ରାର୍ଥନା, ସାଙ୍ଗ ହେବା ପାଇଁ, ବନ୍ଧୁ ହେବା ପାଇଁ, କଲେଜ ଛାତ୍ରର ସମସ୍ତ ସମ୍ପଦ, କେଇଖଣ୍ଡ ଲୁଗା, ପୋଷାକ, ଚଷମା, ଫାଉଣ୍ଟେନ୍ ପେନ୍ କି ଘଡ଼ି। ସନ୍ଧ୍ୟାରାଣୀ ଦେଖିଛି ସେଇ ନିର୍ଜୀବ ଯୌବନର ପ୍ରସାଧନଗୁଡ଼ିକ, ତାର ଆଖି ଆଗରେ ପ୍ରତିଦିନ ଅଳସ ମନ୍ଥର ଗତିରେ ସେମାନଙ୍କର କୁହୁକ ବଂଶୀ ବାଜି ଚାଲିଯାଏ। ବ୍ଲାକ୍ବୋର୍ଡ଼ରେ କେତେ ଛବି, କେତେ ଗୀତ। ସନ୍ଧ୍ୟାରାଣୀର ସେଦିନ ମନେ ପଡ଼ିଥିଲା, ଆହା, କେତେ ସୁଶ୍ରୀ ବିଶ୍ରୀ, ଧନୀ ନିର୍ଦ୍ଧନ, ପଣ୍ଡିତ ମୂର୍ଖ, ସୁଧୀର ଦୁଷ୍ଟ, ସେମାନଙ୍କର ମନର ରାଗିଣୀ, ଦେହର ଝଲକ ତାରି ପାଦ ତଳେ ଫୋପାଡ଼ି ଦେଇ ଯାଇଥିଲେ, ଆଉ ତାକୁ କହୁଥିଲେ, ପଥର ପଥର ଦେବୀ। ମନେ ମନେ ହସିଲା, ସେଦିନ ତାହାର ଶୁଣିବାର ସାଙ୍ଗ ପିଲେ କଥା ହେଉଥିଲେ, ପଥର ଦେବୀଙ୍କର ଆଖିରେ ଲୁହ ନାହିଁ, ହୃଦୟରେ ରକ୍ତ ନାହିଁ, ପ୍ରେମିକର ଗୀତ ପଥରର କାନରେ ପହଞ୍ଚେ ନାହିଁ, ତାକୁ ଦେବୀ କରି ପୂଜା କରିବା ଦରକାର। ସେଇଦିନ କଲେଜରେ ତାର ଡାକନା ହେଉଛି ଦେବୀ, ସନ୍ଧ୍ୟାରାଣୀ ଦେବୀ ନୁହେଁ, ପଥର ଦେବୀ। ଗୌରବର ଝଲସରେ ସନ୍ଧ୍ୟାରାଣୀ ଖୁସି ହୋଇଯାଇଥିଲା। ମାଆକୁ ଆସି କହିଥିଲା, ସନ୍ଧ୍ୟାରାଣୀ ଚିରଦିନ ନିଷ୍କଳଙ୍କ ରହିବ, ଯୁବକର ଯୌବନ ଯାହାର ମନରେ ରେଖାପାତ କରିନାହିଁ ସେ ଚିରଦିନ ପ୍ରଲୋଭନ ଏଡ଼ାଇ ଦେଶର ଓ ବଂଶର ମୁହଁ କଳା କରିବ ନାହିଁ। ସନ୍ଧ୍ୟାରାଣୀ ସେଦିନ ତାହାର ମନର ଅଭିସନ୍ଧି ଖୋଜିଥିଲା ନବୀନ ବାବୁଙ୍କୁ ପାଇବାକୁ, ପାଇଲା ନାହିଁ। କଲେଜରେ 35 ଜଣରୁ ସେ ଜଣେ, ସେ ତ ପ୍ରେମିକ ନୁହନ୍ତି ଯେ, ସେ କିଛି ଦେଖାଇ ସନ୍ଧ୍ୟାରାଣୀର ମନକୁ ଟାଣି ନାହାନ୍ତି, ତାଙ୍କର ସମ୍ପଦ ନାହିଁ, ସେ ପିଲାଟି ଦିନରୁ ଦୁଃଖୀ, ଆଜୀବନ ନିର୍ଦ୍ଧନ, ହୁଏତ ଭବିଷ୍ୟତ ଉଜ୍ଜ୍ୱଳ, କିନ୍ତୁ ଭବିଷ୍ୟତ କଥା କିଏ ଜାଣେ। ତଥାପି ତା ମନ ଭିତରେ ଅସୀମ ସହାନୁଭୂତି, ଅକ୍ଳନ୍ତି ସ୍ନେହ, ଯେମିତି କେଉଁଠୁ ଆସି ଅଜାଡ଼ି ହୋଇ ପଡ଼ୁଥିଲା ନବୀନ ବାବୁଙ୍କ ଉପରେ। ସେ ମନେ ମନେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲା ନବୀନ ବାବୁଙ୍କୁ ଭାଗ୍ୟଦେବୀଙ୍କର ବରପୁତ୍ର କରାଇ ଦେବାକୁ। ନିଦ ହେଲା ନାହିଁ, ପ୍ରେମ ନୁହେଁ, କେବଳ ସହାନୁଭୂତି। ନବୀନ ବାବୁଙ୍କର କଥା ମନେ ପଡ଼ିଲା, କଲେଜ କ୍ଲାସରେ ସେ ଯେପରି ସଙ୍କୋଚ ଭାବ ଦେଖାଇ ଆଡ଼େଇ ହୋଇ ରୁହନ୍ତି, ଅଭ୍ୟାସ ଏମିତି କରିଛନ୍ତି ଯେ ଚିରଦିନ ରହିଯିବେ। ଉଭୟଙ୍କର ରାତି ପାଇଛି, ଦୁହେଁ ନୂଆ ମଣିଷ ହୋଇ ଉଠିଛନ୍ତି। ନବୀନଚନ୍ଦ୍ରଙ୍କ ମନରେ ଗୋଟିଏ ନୂଆ ପୁଲକ, ସେ ମନ ଲଗାଇ ପଢ଼ିପାରିବେ, ଏ ଯାତ୍ରା କୌଣସି ପ୍ରକାର କଟିଯିବ। ସନ୍ଧ୍ୟାରାଣୀ ଭାବୁଥିଲା, ମୋ ଧନ ସମ୍ପଦ ସବୁ ମିଛ, ହେଲେ ହେବି ନବୀନ ବାବୁଙ୍କ ପରି, ତାଙ୍କ ପରି ନିର୍ଦ୍ଧନ ଓ ନିଃସ୍ୱ। ସେଦିନ କଲେଜରେ ଦେଖା ସନ୍ଧ୍ୟାରାଣୀ ମୁହଁରେ ଗୋଟିଏ ପ୍ରକାରର ତୃପ୍ତି, ନବୀନ ବାବୁଙ୍କ ମୁହଁରେ ଗୋଟାଏ ଆନନ୍ଦର ଚିହ୍ନ, ଅନ୍ୟର ଆଖିରେ ସେ ପରିବର୍ତ୍ତନ ପଡ଼ିନାହିଁ। ବନ୍ଧାଗତ ତାରି ବାଟରେ କଲେଜର ସୁଅକୁ ଫେରି ଚାଲିଲା। ସନ୍ଧ୍ୟାରାଣୀର ବ୍ୟବହାରରୁ ଯାହା ଜଣାପଡ଼ୁନା କାହିଁକି ସେ ଯେ ନବୀନ ବାବୁଙ୍କ ପ୍ରତି ଅଧିକ ଆଗ୍ରହୀ ହୋଇପଡ଼ିଲା ଏଥିରେ କୌଣସି ପ୍ରଶ୍ନର ଅବକାଶ ନାହିଁ। କିନ୍ତୁ ନବୀନ ବାବୁ ଏଥିରେ ଏ ପ୍ରକାର ପ୍ରତିଧ୍ୱନି ଶୁଣାଇ ନାହାନ୍ତି। ତାପରେ ଅନେକ ଦିନ ମାସ ହୋଇ କଲେଜ ପଢ଼ା ସରିଯାଇଛି। ସୂର୍ଯ୍ୟ ଉଇଁଲେ କ୍ଲାସ୍ କଥା ଭାବିବାକୁ ପଡ଼େ। ଲେଖାରେ ଧାଡ଼ି ପରି ପ୍ରତି ସପ୍ତାହରେ ଗୋଟିଏ ପୂର୍ଣ୍ଣଚ୍ଛେଦ, ମାସ ସରିଲେ ଗୋଟିଏ ପାରାଗ୍ରାଫ। ପାରାଗ୍ରାଫଗୁଡ଼ିକୁ ସେହିପରି ବନ୍ଦୀ ହୋଇ ରହିବାକୁ ପଡ଼େ। ପରୀକ୍ଷା ପରି ଗୋଟିଏ ଗୋଟିଏ ଅଧ୍ୟାୟରେ ପୁରା ପାଠଟା ହେଲା ଗୋଟାଏ ବହି। ବିଶ୍ୱବିଦ୍ୟାଳୟର ଶେଷ ପରୀକ୍ଷା ହେଲା ବହିର ସମାପ୍ତି ସୂଚକ ଚିହ୍ନ ସମାପ୍ତ। ଏଥିଭିତରେ କଲେଜର ଅଧ୍ୟାପକମାନଙ୍କର ପଢ଼ା ସାଙ୍ଗରେ ବିଶ୍ୱବିଦ୍ୟାଳୟ ପରୀକ୍ଷାର ଆଶା ଆଶଙ୍କା ବିଭୀଷିକା ଭିତରେ ଦେହର ପ୍ରତି ମୁହୂର୍ତ୍ତରେ ରକ୍ତ ବହେ। ଛାତି ଭିତରେ ଭିତର ପମ୍ପ ଦକ୍ତକ୍ ହୋଇ ଚାଲୁଥାଏ। ଜୋରରେ ଚାଲିଲେ ରକ୍ତ ଲୋକେ କହନ୍ତି ହୃଦୟ ଅଧିକ କାମ କରୁଛି। ମସ୍ତିଷ୍କ ଚଳାଏ ଓ ନିଜେ ବି ଚାଲେ। ମସ୍ତିଷ୍କ ଭାବୁଥାଏ ପାଞ୍ଚ କଥା। ସନ୍ଧ୍ୟାରାଣୀ ପାଇଁ ନବୀନ ବାବୁଙ୍କ କଥା ଭାବିବା ଗୋଟାଏ ଖୋରାକ। ନବୀନ ବାବୁଙ୍କ ପାଇଁ ସେହିପରି ସମାପ୍ତି ସୂଚକ ପରୀକ୍ଷା ଭାବିବାର ଏକମାତ୍ର ଉପାଦାନ ଓ ସମସ୍ୟା। ଦେହରେ ବଳ ବଢ଼େ ନାହିଁ, ଆଖି ଦିନକୁ ଦିନ ନିଷ୍ପ୍ରଭ ହୋଇଆସେ। ବହି ଖାତାକୁ ଚାହିଁଲେ ଆଖି ଭିତରୁ ଆଉ ଯେଉଁ ଜ୍ୟୋତି ବାହାରୁନା କାହିଁକି, ସେଥିରୁ ତାରୁଣ୍ୟ ଓ ଯୌବନର ଉନ୍ମାଦନା କେବେ ହେଲେ ବାହାରେ ନାହିଁ। ସେଥିପାଇଁ ଚିନ୍ତାର ତେଜିଆ ନିଆଁ ଭିତରେ ଆଖି ଯେତେ ଜୀବନ୍ତ ଦିଶିଲେ ମଧ୍ୟ ସେ ଆଖି ଯୌବନକୁ କେବେ ହେଲେ ପ୍ରେରଣା ଦିଏ ନାହିଁ। କଲେଜର ପଢ଼ା ପିଲାମାନେ ଭାବୁଥିଲେ ସନ୍ଧ୍ୟାରାଣୀ ପାହାଡ଼ର ବରଫ ପରି ଧଳା, ତା ପାଖକୁ ଗଲେ ଦେହ ଥଣ୍ଡା ହୋଇଯିବ। ଦଳ ଦଳ ହୋଇ ପ୍ରେମ ନିଆଁର ଗୋଟିଏ ଦୁଇଟି ସ୍ଫୁଲିଙ୍ଗ ଧରିବାକୁ ଆସି ପିତା ଅନୁଭୂତି ନେଇ ଫେରିଯାଇଛନ୍ତି। ସେଥିରେ ତ ନବୀନଚନ୍ଦ୍ର ନଥିଲେ। ଆଜି ନବୀନଚନ୍ଦ୍ର ସେ ପଥର ଉପରେ ଘାସ କଅଁଳେଇଛି। ସନ୍ଧ୍ୟାରାଣୀଙ୍କ ହୃଦୟରେ ଯୌବନର ଫୁଲ ପ୍ରେମ ରୂପରେ ଦେଖାଦେଇଛି, କିନ୍ତୁ କେହି ନାହିଁ ସେତକ ଦେଖି ଠିଆ ହୋଇ ଦ୍ୱିପଦ ପ୍ରଶଂସା ଗାଇବ। ସୁଦୂର ପ୍ରସାରୀ ଚାହାଣୀ ଭିତରେ ସନ୍ଧ୍ୟାରାଣୀ କ୍ଲାସ୍ରେ ଚାହିଁ ରହେ ନବୀନଚନ୍ଦ୍ରଙ୍କର ଯିବା ଆସିବା ଆଉ ସମସ୍ତ ଗତିବିଧି ତାହାର ମୁଖସ୍ଥ ହୋଇଗଲା। କୁର୍ତ୍ତା କେଇଖଣ୍ଡ, ବସିବାର ଓ ଚାହିଁବାର ଭଙ୍ଗୀ କେତୋଟି, ଆଉ ନବୀନଚନ୍ଦ୍ରଙ୍କର ଭବିଷ୍ୟତ ପାଇଁ କିଛି ଆଶୀର୍ବାଦ। କିନ୍ତୁ ନବୀନ ବାବୁ ଯେତେବେଳେ ପଢ଼ା ବୁଝାଇବାକୁ ଆସନ୍ତି, ସନ୍ଧ୍ୟାରାଣୀ କୌଣସି ଉତ୍ତାପ ପାଏ ନାହିଁ। ସନ୍ଧ୍ୟାରାଣୀର ବହି ଛଡ଼ା ଆଉ ଯେ ଜୀବନ ଥାଇପାରେ, ଏକଥା ନବୀନଚନ୍ଦ୍ରଙ୍କର ବିଚାରକୁ ଆସେ ନାହିଁ। ଉଦାସ ଆଖିରେ ସନ୍ଧ୍ୟାରାଣୀ ଚାହିଁଲେ ନବୀନଚନ୍ଦ୍ର ବୁଝନ୍ତି ଯେ ପାଠଟା ସେ ବୁଝିପାରୁନାହାନ୍ତି, ତେଣୁ ଆହୁରି ଆବଗରେ ବୁଝାଇବାକୁ ଆରମ୍ଭ କରିଦିଅନ୍ତି। ସେତିକି, କେବଳ ସେତିକି, ମାନସୀ ପ୍ରେୟସୀର ପ୍ରଶ୍ନ ନାହିଁ। ନବୀନଚନ୍ଦ୍ରଙ୍କୁ ସନ୍ଧ୍ୟାରାଣୀ ଭାବେ ସେ ଗୋଟିଏ ପଥର। ପଥରରୁ ପାଣି ଝରେ ନାହିଁ, ଖରା ବର୍ଷା ଶୀତ କାକର ତାହାର ଦେହରେ କୌଣସି ଛାପ ରଖିଯାଏ ନାହିଁ। ମଳୟ ସେଠି ଫୁଲ ଫୁଟାଏ ନାହିଁ, ତେଣୁ ସବୁଦିନେ ସବୁବେଳେ ଦୁହେଁ ଦୁହିଁଙ୍କୁ ଦେଖିଲେ ସେଥିରେ ନମସ୍କାର କୁଶଳ ପ୍ରଶ୍ନୋତ୍ତର ଭିତରେ ଦାନ ପ୍ରତିଦାନ ସୁଖ ପାଇବାଠାରୁ ବଳି ଅଧିକ କିଛି ଦେଖିପାରି ନାହିଁ। ଉଭୟ ମନେ କରନ୍ତି ଜୀବନଟା ଏଇଆ, ପରସ୍ପର ଭିତରେ ଦେଖା ସାକ୍ଷାତ ପ୍ରୟୋଜନର ବନ୍ଧନ, ଭବିଷ୍ୟତ ପାଇଁ ନିର୍ବିକାର ନିଶ୍ଚଳତା ସଂସାରରେ କେବଳ ମିଳିବାର କଥା। ପରୀକ୍ଷା ଆସି ହେଲା, ତାରି ଜଞ୍ଜାଳ ଭିତରେ ଅନ୍ୟ କିଛି ଭାବିବାର ଅବସର ନାହିଁ ନବୀନଚନ୍ଦ୍ରଙ୍କ ମନରେ। ସନ୍ଧ୍ୟାରାଣୀ ଭାବେ ସତ, କିନ୍ତୁ ସେ ଖାଲି ଗୋଟିଏ ବେହେଲା କି ଏସରାଜ ପରି ବାଜା ପଡ଼ି ରହିଛି। କାହାରି କୋମଳ କି କଠୋର ଅଙ୍ଗୁଳି ତାହାର ନିର୍ଜୀବ ତନ୍ତ୍ରୀରେ ଢେଉ ଖେଳାଇ ନାହିଁ। ସନ୍ଧ୍ୟାରାଣୀ ବିନା କାରଣରେ ମନସ୍ଥ କଲା ଯେ ନବୀନ ବାବୁ ଯଦି ତାର ଜୀବନରେ ଉଦୟ ନ ହୁଅନ୍ତା, ତାହେଲେ ଆଉ କୌଣସି ଗ୍ରହ ସେଠି ଦେଖାଦେବେ ନାହିଁ। ଏପରି ଭାବିବାର କାରଣ ବୁଝାପଡ଼େ ନାହିଁ, କିନ୍ତୁ ସ୍ତ୍ରୀ ଖିଆଲର ଏଇଟା ଗୋଟିଏ ସ୍ୱାଭାବିକ ଧର୍ମ। ପରୀକ୍ଷା ପରେ ବୋଧହୁଏ ଏ ଅଧ୍ୟାୟ ବନ୍ଦ ହୋଇଯିବ। ଏହି ଶୁଖିଲା ପଥର ପଥରର ବନ୍ଧୁରତା ନେଇ କର୍କଶତା ନେଇ ଦୂରରେ ପଡ଼ି ରହିବ, ଆଉ କେହି ପୁଣି କେବେ ଆସି ସେଠି ତାଙ୍କର ନିବେଦନ ଜଣାଇବେ। ସନ୍ଧ୍ୟାରାଣୀ ମୁହଁରୁ ଯୌବନର ଝଳି ଲିଭିଯାଏ, ଫୁଲର ସତେଜତା ଚାଲିଯାଏ, ସଂସାର ଗଡ଼ି ଚାଲେ। ପରୀକ୍ଷା ଫଳ ବାହାରିଛି, ନବୀନ ବାବୁ ବହୁତ ଉଚ୍ଚରେ ଅଛନ୍ତି, ସନ୍ଧ୍ୟାରାଣୀ ମଧ୍ୟ ତାଙ୍କର ପାଦ ତଳେ ବସିଲା ପରି ବସିଛି। ଶେଷ ପରୀକ୍ଷାର ଫଟୋରେ ସନ୍ଧ୍ୟାରାଣୀ ଚୌକିରେ ବସିଛନ୍ତି, ଗୋଟିଏ ପାଖକୁ ନବୀନଚନ୍ଦ୍ର ବସିଛନ୍ତି ଧାଡ଼ିର ସବା ଶେଷରେ। ମନ ଭିତରେ ଯାହା ଥାଉନା କାହିଁକି, ସବୁଠାରେ ବ୍ୟବଧାନ, ଏତେ ବ୍ୟବଧାନ ଯେ ଜଣଙ୍କ ହୃଦୟର ସ୍ପନ୍ଦନ ଆଖିର ଭାଷା ଅନ୍ୟ ପାଖରେ ପହଞ୍ଚି ପାରିବ ନାହିଁ। ପରୀକ୍ଷା ପରେ ଯେଉଁ ଶେଷ ଥର ଦେଖା ହୋଇଥିଲା ସେଥିରେ କିଛି ଦିନ ଭାବି କଟାଇବା ଭଳି କୌଣସି ଖୋରାକ ନବୀନ ବାବୁ ଦେଇନାହାନ୍ତି ଓ ନେଇନାହାନ୍ତି ବି। ସେ ଜାଣିଛନ୍ତି ଯେ ସନ୍ଧ୍ୟାରାଣୀ ନଥିଲେ ଜୀବନର ଲକ୍ଷ୍ୟ ବହୁ ଦିନରୁ ଅନ୍ୟ ଆଡ଼େ ଦୃଷ୍ଟି ଦେଇଥାନ୍ତା। ସନ୍ଧ୍ୟାରାଣୀ ପ୍ରତି କୃତଜ୍ଞତା, ତାଙ୍କରି ପାଇଁ ତାହାର ପଢ଼ା ସରିପାରିଲା। ସନ୍ଧ୍ୟାରାଣୀ ଭାବିପାରେ ନାହିଁ ଯେ ନବୀନଚନ୍ଦ୍ର କି କାରଣରୁ ଏତେ ଦୂରରେ ରହିଲେ। ତାହାର ନାରୀ ଜୀବନର କାହାଣୀ ଲୁଚି ରହିଥିଲା। ସେ କୃତଜ୍ଞତା ଭିତରେ ବୁଡ଼ି ରହି ବହୁତ ଥର ସେହି କଥା ଘୋଷି ହୋଇ ବିଦାୟ ନେଇ ଚାଲିଗଲେ। ଚାଲିଯିବା ପରେ ସନ୍ଧ୍ୟାରାଣୀ ଜାଣିଲା ଯେ ତାହାର ଜୀବନରେ ଆଉ ଫୁଲ ଫୁଟିବ ନାହିଁ। କଲେଜର ଫଟୋକୁ ବାରମ୍ବାର ଚାହିଁ ସେ ଦୂରତା କମାଇ ପାରିନାହିଁ। ପରୀକ୍ଷା ଫଳ ବାହାରିବା ପରେ ସେହି ଖବରକାଗଜଗୁଡ଼ିକୁ ଏକାଠି ଅନେକ ଥର ଦେଖି ସେହି ଏକା କଥା ବୁଝିଲା, ବ୍ୟବଧାନ ବହୁତ। ନବୀନବାବୁ ଘରକୁ ଫେରିଲେ ତାଙ୍କର ଆଉ ପଢ଼ିବା କଥା ନୁହେଁ। ସେ ଚାକିରି ପାଇଁ ଚେଷ୍ଟା କଲେ, ଚାକିରି ହୋଇଗଲା, ଆସିବା ଯିବା ପ୍ରାୟ ନାହିଁ। ତାଙ୍କୁ ଡକାଇବାରେ କୌଣସି ପ୍ରଶ୍ନ ଉଠିପାରେ ନା, ବିନା ପ୍ରୟୋଜନରେ ସେବା ଆସିବେ କାହିଁକି, ପ୍ରୟୋଜନ ସରିଛି ତେଣୁ ଶେଷ। ସନ୍ଧ୍ୟାରାଣୀ ଆଉ ପଢ଼ିଲା ନାହିଁ, ବର୍ଷଟିଏ ସେ ଛୁଟି ନେବ। କିନ୍ତୁ ଭିତରର କାରଣ ହେଲା ଯେ ନବୀନବାବୁ ପଢ଼ା ବନ୍ଦ କରିଦେଲେଣି। ଏ କାମ ମୂଳରେ ସେହି ଗୃଢ଼ତତ୍ଵ କେହି ବୁଝିଲେ ନାହିଁ, ପ୍ରେମ ହେଲା ଏ ରୋଗର ମୂଳ। ଥରେ ସନ୍ଧ୍ୟାରାଣୀ ତାର ଅନ୍ତରଙ୍ଗ ବନ୍ଧୁ ପ୍ରଭାତକୁ ଏଇ କଥା କହିଥିଲା। ସବୁ ଶୁଣି ସେ ଦୁଃଖରେ ଉତ୍ତର ଦେଇଥିଲା, ସମସ୍ତ ଘଟଣାଟିରେ ସନ୍ଧ୍ୟାର ଭୁଲ। କି କାରଣରୁ ନବୀନବାବୁଙ୍କ ମନରେ ତାହାର କୋମଳତା ସ୍ଥିର ଛାପ ପକାଇ ପାରିନାହିଁ, ଏକଥା ସନ୍ଧ୍ୟାରାଣୀ ଦେଖିବା ଉଚିତ ଥିଲା। କେବେ ତୁ କହିଛୁ, ତୁ କ'ଣ ଚାହୁଁଥିଲୁ, ସେ ପ୍ରଶ୍ନ ତ କେବେ ଉଠିନାହିଁ। ତୁ ଯେ ତାଙ୍କୁ ଭଲ ପାଉ ସେ କେମିତି ବୁଝିବେ, ସ୍ତ୍ରୀ କେତେ କଥା କହିପାରେ। ସନ୍ଧ୍ୟାର ମୁହଁ ଲାଲ ପଡ଼ିଆସିଲା। ଫୁଲ ସୌରଭ ଦିଏ, ସୌରଭ ଖେଳାଏ, ପକ୍ଷୀ ଗୀତ ଗାଏ, ପଶୁ ତାହାର ଚିତ୍କାର ଶୁଣାଏ, ଆଉ ତୁ କିଛି ନ କହି କେମିତି ଆଉ ଜଣଙ୍କର ଆଖିରେ କାନରେ କି ତୋ ମନର କଥା ପହଞ୍ଚାଇ ପାରିବୁ। ସେ କ'ଣ ବୁଝିନାହାନ୍ତି ନା କ'ଣ ଆଉ କହିଥାନ୍ତି, କହିଥାନ୍ତୁ ମୁଁ ତୁମକୁ ଭଲ ପାଏ, କିଏ କ'ଣ ଏମିତି କେବେ କହିଛି। ସଂସାରରେ କମ୍ ଶୁଣିବା ଲୋକ ବି ଅଛନ୍ତି, କିଏ କାନରେ କମ୍ ଶୁଣେ ତାକୁ ବଡ଼ ପାଟିରେ କହିବ, କିଏ ଗୀତରେ ଶୁଣିବାକୁ ଚାହେଁ, କିଏ ଛବିରେ ଦେଖିବାକୁ ଚାହେଁ, ଆଉ କିଏ ସବୁ କଲେ ବି ବୁଝିପାରେ ନାହିଁ। ବୁଝିଲେ ସେ ଉତ୍ତର କ'ଣ ଦିଅନ୍ତେ, ବୋଧହୁଏ ନାହିଁ କରିଥାନ୍ତେ। ତୁମ ଭିତରେ ବହୁତ ବ୍ୟବଧାନ, ତୋ ମୋ ଭିତରେ ଯେତିକି ତହିଁରୁ ଅଧିକ। ସନ୍ଧ୍ୟା, ବୋଧେ ତୁ ବୁଝିନାହୁଁ, ଏକାଠି 2 ବର୍ଷ ଘର କଲେ ବି ଆମ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅନେକ କଥା ଅବୁଝା ରହିଯାଏ। ପ୍ରଭାତ ଦେଖିଲା ସନ୍ଧ୍ୟାରାଣୀର ମୁହଁରେ ମେଘ ଘନେଇ ଆସିଛି। ସେ ଜାଣିଲା ଯେ ବିଫଳ ପ୍ରେମ ସନ୍ଧ୍ୟାକୁ ଆଘାତ ଦେଇଛି। ଯେଉଁ ଲୋକ ନିଜ ମନର ଭାବ ଲୁଚାଇ ରଖେ ସେ ଆଘାତ ପାଏ ବେଶୀ। ସନ୍ଧ୍ୟାର ଦୁଃଖ ଦେଖି ପ୍ରଭାତ ପଚାରିଲା, ସତ କହିଲୁ, ନବୀନ ବାବୁଙ୍କୁ ବିବାହ ହେଲେ ତୁ କ'ଣ ସୁଖୀ ହେବୁ। ସନ୍ଧ୍ୟା ଚୁପ୍ ହୋଇ ବସିଲା, କାଲିକି କହିବି, ଟିକେ ଭାବିନିଏ। ସେଦିନ ଘରେ ଯାଇ ସନ୍ଧ୍ୟାରାଣୀ ସମସ୍ତ କଥା ମନ ଭିତରେ ଏପାଖ ସେପାଖ କରି ଦେଖିଲା, ସେ ବହୁତ ଦୂର ଆଗେଇଛି। ମନ ଭିତରେ ଯେଉଁ ଭଲ ପାଇବା ନେଇ ସେ ରବିଚନ୍ଦ୍ରଙ୍କୁ ପାଖରେ ବସାଇ କଳ୍ପନାରେ ଏକାଠି ନିଜକୁ ଗୁନ୍ଥି ଆଣିଥିଲା, ସେଥିରେ ସେ ଦେଖିଲା ଭୁଲ କରିଛି। ପ୍ରୟୋଜନର ସଂସାର, ସେଥିଭିତରୁ ସେ ପ୍ରେମର ଆବିଷ୍କାର କରିଥିଲା। ନବୀନ ବାବୁଙ୍କର ଦୁଃଖ ଦୁର୍ଦ୍ଦଶା ତାହାର କଳ୍ପନାକୁ ବେସୁରା କରିଦେଇଥିଲା। ବହୁଦୂରର ଯାତ୍ରୀ ସେ, 1.5 ବର୍ଷର ଦେଖାରେ ଯେଉଁ ଲୋକ ତାକୁ ଚିହ୍ନି ପାରିଲା ନାହିଁ, ଖୋଲି 5 କଥା କହିଲେ ସେଥିରୁ ସେ କ'ଣ ବୁଝିବେ ଅଧିକ। ସେ ବଡ଼ ହୁଅନ୍ତୁ, ଭଲ ହୁଅନ୍ତୁ, ସେଥିରେ ସନ୍ଧ୍ୟାର କ'ଣ ଯାଏ ଆସେ। ସେ ଯେ ପଢ଼ା ଛାଡ଼ିଲା ଏଇଟା ତ ଭୁଲ, ପ୍ରଭାତ କହିଥିଲା, ସନ୍ଧ୍ୟାର ବ୍ୟବହାର ଭୁଲ ଧାରଣା ଉଠାଇଛି, ପ୍ରଭାତ ଭୁଲ କହିଛି। ପ୍ରେମ ସମସ୍ତଙ୍କୁ କରାଯାଇପାରେ, କିନ୍ତୁ ସମସ୍ତେ ପ୍ରେମିକ ହୋଇପାରିବେ ନାହିଁ। ସବୁ ସ୍ତ୍ରୀ ସବୁ ପୁରୁଷଙ୍କ ପାଇଁ ନୁହନ୍ତି। କ୍ଲାସ୍ ପିଲାମାନେ କହିଥିଲେ ସନ୍ଧ୍ୟାରାଣୀ ପଥର, ପଥର ଦେବୀ, ଠିକ୍ କହିଥିଲେ। ସନ୍ଧ୍ୟା ପାଇଛି ନବୀନ ବାବୁଙ୍କୁ, ସେ ଗୋଟିଏ ପଥର। ପଥର ହେବାର କାରଣ ହେଉଛି ଯେ ପ୍ରୟୋଜନରେ ଲାଗୁନାହିଁ, ଡାକିଲେ ଡାକ ଶୁଣୁନାହିଁ, ମନର କାନ୍ଦଣା ପଥର ଦେହରେ ମୂର୍ଚ୍ଛନା ଆଣୁନାହିଁ। ସେ ଯେମିତି କେତେଜଣଙ୍କ ପାଇଁ ଅଦରକାରୀ ହୋଇ ପଡ଼ିଥିଲା। ସଂସାରଟା ଦିଆ ନିଆର ସଂସାର, ପ୍ରୟୋଜନ ସୂତ୍ରରେ ବନ୍ଧା। ତହିଁ ଆର ଦିନ ସକାଳେ ପ୍ରଭାତକୁ ଯାଇ କହିଲା, ଠିକ୍ କହିଥିଲୁ, ସୁଖ ଆସେ ଯେଉଁଠି ଜଣଙ୍କର ପ୍ରୟୋଜନ ଆଉ ଜଣଙ୍କର ପ୍ରୟୋଜନ ସାଙ୍ଗରେ ମିଶେ। ନମିଶିଲେ ବାଜେ ଗୋଟିଏ ଗୀତ, ସେ ବିରହର ଗୀତ। ସେମିତି ମିଶିଲେ ବାଜେ ଆଉ ଗୋଟିଏ ଗୀତ, ତାକୁ କୁହାଯାଏ ମିଳନର ମୂର୍ଚ୍ଛନା। ୟାରି ମଝିରେ ରହିଯାଏ ବିରହ ବିଚ୍ଛେଦ ଆଦି ବିଭିନ୍ନ ରାଗରାଗିଣୀ। ହୃତ୍ପିଣ୍ଡ କାମ କରୁଛି, ହୃଦୟ ଥରୁଛି ରକ୍ତର ସ୍ପନ୍ଦନ ସାଙ୍ଗରେ। ପଥର ଭିତରେ ଜମାଟ ପନ୍ଧା, ୟାରି ମଧ୍ୟରେ ହୃଦୟ ନାହିଁ, ତେଣୁ ସଂସାରଟା ପଥର। ପଥର ପୂଜା ପାଏ, ଲୋକେ ପଥରକୁ ଡାକିଯାଆନ୍ତି ହୃଦୟର ଆବେଗ ବନ୍ଦ କରିବାକୁ। ପ୍ରଭାତ କହିଲା, ସନ୍ଧ୍ୟା ତତେ ବୁଝିବା କଷ୍ଟ, କାଲି ଯାହା କହିଲୁ ମୁଁ ବହୁତ ଦୁଃଖ କରି ସବୁଟା ଭାବିଲି। ଭାବିଥିଲି ତୁ କହିବୁ ଯେ ନବୀନ ସାଙ୍ଗରେ ତୋର ସୁଖ, ଆଜି ତୋ କଥା ଶୁଣି ପୁଣି ଭାବୁଛି ଯେଉଁ କାଲି ତାହାର ଦୁଃଖପୂର୍ଣ୍ଣ ସମସ୍ୟାର ସମାଧାନ କରିଛି। ପ୍ରଭାତର ଆଖିରୁ ଲୁହ ଗଡ଼ି ଆସିଲା। ସନ୍ଧ୍ୟାରାଣୀର ଭସାଣିଆ ଆଖି ତଳେ ଲୁହଟୋପା ବହି ଆସୁଥିଲା। ସ୍ତ୍ରୀ ଜୀବନର ସମସ୍ୟା ବହୁ ଯୁଗ ଧରି ଖାଲି ଆଖିର ଲୁହରେ ସମାଧାନ ହୋଇଛି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ଦୁନିଆର ବାଟ। ରହିଲୁ, ନମସ୍କାର।